ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଦେଶରେ ଜନଗଣନା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବାହାରିଲା ବିଜ୍ଞପ୍ତି। ପାଞ୍ଚଟି ବିଭାଗର 964 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଝାଡ଼ାବାନ୍ତି ସମ୍ପର୍କରେ ସଚେତନ କରିବା ପାଇଁ ଆଜିଠାରୁ 45 ଦିନିଆ ଷ୍ଟପ୍ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ। ଆସନ୍ତା ଶୁକ୍ରବାରରୁ ଖୋଲିବ ବିଦ୍ୟାଳୟ ଏବଂ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନବସର ପଞ୍ଚମୀ ତିଥିରେ ଆଜି ଲାଗି ହେବ ଫୁଲୁରୀ ତେଲ ନୀତି। ଜନଗଣନା ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ 2027 ମସିହା ମାର୍ଚ୍ଚ ପହିଲାରୁ ଜନଗଣନା କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଲଦାଖ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ 2026 ମସିହା ଅକ୍ଟୋବର ପହିଲାରୁ ଜନଗଣନା ଆରମ୍ଭ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଜନଗଣନା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯିବ। ପ୍ରାୟ 34 ଲକ୍ଷ ଜନଗଣନାକାରୀ, ଏହି ପର୍ଯ୍ୟବେକ୍ଷକ ଓ 1,30,000 ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରରେ ଏହି ଗଣନା କାର୍ଯ୍ୟ କରିବେ। 2 ପର୍ଯ୍ୟାୟରେ ଜନଗଣନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ମାଧ୍ୟମରେ ଗଣନା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 964 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ 5 ବିଭାଗର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାରଙ୍କର ଏହା 10ମତମ ନିଯୁକ୍ତି ମେଳା।
ସରକାରର ଇଏ 10ମ ନିଯୁକ୍ତି ମେଳା, ରାଜ୍ୟର ଲକ୍ଷ ଲକ୍ଷ ନିଯୁକ୍ତି ଆଶାୟୀମାନଙ୍କ ପାଇଁ ମଧ୍ୟ ଆଶା ଏବଂ ଆଲୋକର ଇଏ ଗୋଟିଏ ବଡ଼ ବାର୍ତ୍ତା। ଯୁବ ସମାଜର ସବୁଠାରୁ ବଡ଼ ଆହ୍ୱାନ ହେଉଛି ରୋଜଗାର ଏବଂ ନିଯୁକ୍ତି। ମୁଁ ଯେତେବେଳେ ନିଯୁକ୍ତିର କଥା କହିଥାଏ, ସେତେବେଳେ କେବଳ ସରକାରୀ ନିଯୁକ୍ତି କେବଳ ନୁହଁ, ସେଥିରେ ବେସରକାରୀ ନିଯୁକ୍ତି ମଧ୍ୟ, ତାକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇଥାଏ।
ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିବା ବିଭାଗଗୁଡ଼ିକ ମଧ୍ୟରେ ପୂର୍ତ୍ତ ବିଭାଗର 563, ଜଳସମ୍ପଦ ବିଭାଗର 62, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର 117, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର 204 ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର 18 ଜଣ ନବନିଯୁକ୍ତ ଅଛନ୍ତି। ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବାର ଖବର ପ୍ରସାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯାଜପୁର ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବା, ଅନ୍ୟାଦେଶ ପର୍ଯ୍ୟନ୍ତ ରାସ୍ତାକଡ଼ର ଖାଦ୍ୟ ଦୋକାନୀମାନଙ୍କ ଉପରେ କଟକଣା, ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପଡ଼ୋଶୀ ଜିଲ୍ଲାକୁ ଯେପରି ଏହି ରୋଗ ନ ବ୍ୟାପିବ ସେଥିପାଇଁ ସେମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଝାଡ଼ାବାନ୍ତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଅନୁଯାୟୀ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରୁ ଡାକ୍ତରୀ ଦଳ ଯାଇ ରୋଗୀମାନଙ୍କ ଚିକିତ୍ସା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଭିନ୍ନ ଜିଲ୍ଲାର ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ନିୟମିତ ଆଲୋଚନା କରି ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଜିଠାରୁ ଜୁଲାଇ 31 ପର୍ଯ୍ୟନ୍ତ 45 ଦିନ ବ୍ୟାପୀ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ଅଭିଯାନ ଆରମ୍ଭ ହୋଇଛି। ଝାଡ଼ାବାନ୍ତି ରୋଗର ସମୀକ୍ଷା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ସଚିବ ଏସ୍ ଆଶ୍ୱଥୀ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ଆକ୍ରାନ୍ତ ରୋଗୀଙ୍କୁ ବିଭିନ୍ନ ମେଡିକାଲରେ ସାକ୍ଷାତ କରିବା ପରେ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାରେ ଡାଇରିଆ ସ୍ଥିତିରେ ସୁଧାର ଆସୁଥିବାବେଳେ ଅଧିକ ସଚେତନ ରହିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ପାନୀୟ ଦୂଷିତ ଜଳ ଝାଡ଼ାବାନ୍ତିର ଏକ ପ୍ରମୁଖ କାରଣ ହୋଇଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ହେଲେ ଏହି ସଂକ୍ରମଣର ଅନ୍ୟ ଦିଗ ଉପରେ ସରକାରୀ ସ୍ତରରେ ତର୍ଜମା କରାଯାଉଛି। ଯାଜପୁର ସମେତ ଅନ୍ୟ ଜିଲ୍ଲାକୁ ଡାଇରିଆ ବ୍ୟାପୁଥିବାରୁ ଆଜିଠାରୁ ରାଜ୍ୟରେ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ଯାହା ଆମ ପାଖରେ ଇନଫର୍ମେସନ ବର୍ତ୍ତମାନ ସୁଦ୍ଧା ପହଞ୍ଚି ଯାଇଛି ସେ ଅନୁସାରେ ଆମ ପାଖରେ ବର୍ତ୍ତମାନ ଇନପେସେଣ୍ଟ ହେଇକି ଆପ୍ରକ୍ସିମେଟଲି 240 ଲୋକ ଅଛନ୍ତି। ଗତକାଲି କିଛି ନୂଆ ଆଡମିସନ ହେଇଛି, ଆଜି ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି ନୂଆ ଆଡମିସନ ଅଲରେଡି ହେଇସାରିଛି। କିନ୍ତୁ ଏଥିରେ ଗୋଟେ ପଜିଟିଭ ଜିନିଷ ଦେଖିବାକୁ ପାଇଲୁ କି ଇଭେନ୍ ଭେରି ମାଇଲ୍ଡ କେସେସ ବର୍ତ୍ତମାନ ହସ୍ପିଟାଲକୁ ଆସୁଛି, କିନ୍ତୁ ଆଜି ଯେତିକି କେସେସ ଆସିଛି ପ୍ରାୟ ମାଇଲ୍ଡ କେସେସ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ଗସ୍ତ କରି ଷ୍ଟପ୍ ଡାଇରିଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ 45 ଦିନ ବ୍ୟାପୀ ଚାଲିବ। ସମସ୍ତେ ସତର୍କ ଓ ସଚେତନ ରହିପାରିଲେ ଆମେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିପାରିବା। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସମସ୍ତ ଆକ୍ରାନ୍ତ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସୂଚନାଯୋଗ୍ୟ 42 ଜଣ ଆକ୍ରାନ୍ତ ଭୁବନ ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସାଧୀନ ଥିବାବେଳେ ଆଜି ଏହି ସଂଖ୍ୟା 63ରେ ପହଞ୍ଚିଛି ବୋଲି ଆମ ସମ୍ଭାଦଦାତା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆସନ୍ତା 20 ତାରିଖରୁ ମଧ୍ୟାହ୍ନ ଭୋଜନ ଦିଆଯିବ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଇଓ ବିଇଓ ଏବଂ ଏସ୍ଆର୍ସିସି କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ। ସବୁ ବିଦ୍ୟାଳୟରେ ଖାଦ୍ୟ ପରୀକ୍ଷଣ ରେଜିଷ୍ଟର ରହିବ। ଅଭିଭାବକମାନେ ବିଶେଷକରି ମା'ମାନେ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା 18 ତାରିଖ ବୁଧବାର ପରିବର୍ତ୍ତେ 20 ତାରିଖ ଶୁକ୍ରବାରରୁ ସ୍କୁଲ ଖୋଲିବ। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଆଜି ଅନବସର ପଞ୍ଚମୀ ତିଥିରେ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହେବ। ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଶ୍ରୀଜୀଉମାନଙ୍କର ଫୁଲୁରୀ ତେଲ ଲାଗି ନୀତି ସମ୍ପର୍କରେ ଏକ ରିପୋର୍ଟ।
ଗତବର୍ଷର ହେରାପଞ୍ଚମୀ ଦିନଠାରୁ ଘଣା ପେଡ଼ା ରାଶି ତେଲରେ କର୍ପୁର, ଚୁଆ, ପରଖ, ପିଙ୍ଗଳ ଆଦି ସହ 14 ପ୍ରକାର ଫୁଲ ଏବଂ 7 ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଯାଇ ମାଟି ତଳେ ଏକ ପାତ୍ରରେ ଦୀର୍ଘ 1 ବର୍ଷ ଧରି ପୋତାଯାଇ ସ୍ୱତନ୍ତ୍ର ଭାବେ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇଥିଲା। ପଞ୍ଚମୀ ତିଥିରେ ଆଜି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଲାଗିପାଇଁ ପଠାଯିବ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ତେଲ ଲାଗି ନୀତି ଅନୁଷ୍ଠିତ ହେବ। ପତି ମହାପାତ୍ର ସେବକ 3ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦୈତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦ୍ଦନ କରିବେ। ଶାସ୍ତ୍ର ଅନୁସାରେ ବିଶ୍ୱାସ ରହିଛି ଏହି ତେଲ ଲାଗି ପରେ ଶ୍ରୀବିଗ୍ରହଙ୍କର ଜ୍ୱର ଉପଶମ ହୋଇଥାଏ। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅନବସର ଘରେ ଦୈତାପତି ସେବକମାନେ ଗୁପ୍ତ ସେବା ଏବଂ ଉପଚାରରେ ଲାଗିଛନ୍ତି। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ 56 ପୌଟି ଭୋଗ ବଦଳରେ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ପଣା ଏବଂ ଚକଟା ଭୋଗ ଲାଗି ହୋଇଛି। ଅଣସରରେ ଥିବା ଶ୍ରୀଜୀଉମାନେ ଶୁକ୍ଳ ବସ୍ତ୍ର ପରିଧାନ କରିବା ସହିତ ଶୁକ୍ଳ ଫୁଲ ଲାଗି ହୋଇଛନ୍ତି। ମଳୟରଞ୍ଜନ ମିଶ୍ର, ଆକାଶବାଣୀ ସମ୍ବାଦ ବିଭାଗ।
ନୟାଗଡ଼ ଜିଲ୍ଲା ରଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଓ ସୁଚାରୁରୂପେ ସମ୍ପନ୍ନ ହେବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହେବା ସହ ବିଭିନ୍ନ କମିଟି ଗଠନ କରାଯାଇଛି। ପରିମଳ, ପାନୀୟ ଜଳ, ରଥ କର୍ଡନ ଉପରେ ଗୁରୁତ୍ୱ ଦେବା ଏବଂ ରଥକଳା ଉପରେ ତର୍ଜମା କରାଯାଇଥିଲା। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଆସନ୍ତା 22 ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ବ୍ରହ୍ମପୁର ସହରର 8ଟି କେନ୍ଦ୍ରରେ ଲିଖିତ ପରୀକ୍ଷାରେ ଭାଗ ନେବା ପାଇଁ 4097 ଜଣ ପ୍ରାର୍ଥୀ ଚୟନ ହୋଇଥିବା ଜଣାପଡ଼ିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଜନଗଣନା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବାହାରିଲା ବିଜ୍ଞପ୍ତି। 5ଟି ବିଭାଗର 964 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଝାଡ଼ାବାନ୍ତି ସମ୍ପର୍କରେ ସଚେତନ କରିବା ପାଇଁ ଆଜିଠାରୁ 45 ଦିନିଆ ଷ୍ଟପ୍ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ। ଆସନ୍ତା ଶୁକ୍ରବାରରୁ ଖୋଲିବ ବିଦ୍ୟାଳୟ ଏବଂ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନବସର ପଞ୍ଚମୀ ତିଥିରେ ଆଜି ଲାଗି ହେବ ଫୁଲୁରୀ ତେଲ ନୀତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।